ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ଶକ୍ତି ସଂରକ୍ଷଣ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, କହିଲେ ରାଷ୍ଟ୍ରପତି. ଆସନ୍ତାକାଲିଠାରୁ ତିନି ରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ବୀରାଙ୍ଗନା ଦୁର୍ଗାବତୀ ବ୍ୟାଘ୍ର ଅଭୟାରଣ୍ୟ ଚିତାବାଘଙ୍କର ନୂତନ ବାସସ୍ଥାନ ହେବ ବୋଲି ସୂଚନା ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ. ଗାଜାଷ୍ଟ୍ରିପ୍ରେ ଇସ୍ରାଏଲ୍ ଆକ୍ରମଣରେ ହମାସର ସାମରିକ ଶାଖା ଅସ୍ତ୍ରଶସ୍ତ ଉତ୍ପାଦନ ମୁଖ୍ୟ ରାଦ ସାଦଙ୍କ ମୃତ୍ୟୁ ଏବଂ ମୁମ୍ବାଇରେ ପହଞ୍ଚିଲେ ତିନିଦିନିଆ ଭାରତ ଗସ୍ତରେ ଥିବା ଖ୍ୟାତନାମା ଫୁଟବଲ ଖେଳାଳି ଲିଓନେଲ୍ ମେସି. ଶକ୍ତି ସଂରକ୍ଷଣର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିବା ଏବଂ ଏ କ୍ଷେତ୍ରରେ ଦେଶର ସଫଳତାକୁ ପ୍ରତିପାଦନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି. ନୂଆଦିଲ୍ଲୀଠାରେ ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଶକ୍ତି ସଂରକ୍ଷଣ ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା. ସଞ୍ଚିତ ପ୍ରତ୍ୟେକ ୟୁନିଟ୍ ଶକ୍ତି ପ୍ରକୃତି ପ୍ରତି ଦାୟିତ୍ୱବୋଧକୁ ପ୍ରତିଫଳନ କରିବା ସହ ଭବିଷ୍ୟତ ପିଢ଼ି ପାଇଁ ଯତ୍ନ ଏବଂ ସମ୍ବେଦନଶୀଳତା ପ୍ରଦର୍ଶନ କରେ ବୋଲି ରାଷ୍ଟ୍ରପତି କହିଛନ୍ତି. ଶକ୍ତି ସଂରକ୍ଷଣ ଏବଂ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି. ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଭାରତ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ ପୂରଣ କରିସାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି. ସେ କହିଛନ୍ତି, ଶକ୍ତି ଦକ୍ଷତା ଏବଂ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।
भारत ने क्लीन एनर्जी की प्रतिबद्धताएं समय सीमा से पहले ही पूरी कर ली है। ये हमारी ऊर्जा दक्षता और डीकार्बोनाइजेशन की दिशा में बड़ी उपलब्धि है। राष्ट्रीय स्तर पर प्रधानमंत्री सूर्यघर मुफ्त बिजली योजना शुरू की गई है, जिसके तहत घरों में रूफटॉप सोलर सिस्टम्स लगाए जा रहे हैं। इसमें उन घरों को मुफ्त बिजली मिलेगी और फसिल फ्यूल पर निर्भरता कम होगी।
ଏହି ଅବସରରେ ରାଷ୍ଟ୍ରପତି ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର 2025 ଏବଂ ଶକ୍ତି ସଂରକ୍ଷଣ ଆଧାରିତ ଜାତୀୟ ଚିତ୍ରକଳା ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଜୋର୍ଡାନ୍, ଇଥିଓପିଆ ଏବଂ ଓମାନ ଗସ୍ତରେ ଯିବେ। କିଙ୍ଗ୍ ଅବଦୁଲ୍ଲା ଦ୍ୱିତୀୟ ବିନ୍ ଅଲ୍ ହୁସେନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏବଂ ମଙ୍ଗଳବାର ଜୋର୍ଡାନ୍ ଗସ୍ତ କରିବେ। ଭାରତ ଏବଂ ଜୋର୍ଡାନ୍ ମଧ୍ୟରେ କୂଟନୈତିକ ସମ୍ପର୍କର 75 ବର୍ଷ ପାଳନ ଉପଲକ୍ଷେ ଶ୍ରୀ ମୋଦିଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଜୋର୍ଡାନ୍ରେ 17,500ରୁ ଅଧିକ ପ୍ରବାସୀ ଭାରତୀୟ ହାସ୍ମି ସାମ୍ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ଉନ୍ନତିର ଅବିଚ୍ଛେଦ୍ୟ ଅଂଶ ପାଲଟିଛନ୍ତି। ବୟନଶିଳ୍ପ, ନିର୍ମାଣ ଏବଂ ଉତ୍ପାଦନ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରବାସୀ ଭାରତୀୟ ନିଜର ଉତ୍କର୍ଷ ପ୍ରତିପାଦନ କରିଥିବାବେଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ଜୋର୍ଡାନ୍ର ପୋଷାକ ଏବଂ ବୟନଶିଳ୍ପ କ୍ଷେତ୍ରକୁ ପ୍ରବାସୀ ଭାରତୀୟ ପ୍ରାୟ 500 ଆମେରିକୀୟ ଡଲାର ନିବେଶ ମାଧ୍ୟମରେ ସମୃଦ୍ଧ କରିଛନ୍ତି। ଏହାବ୍ୟତୀତ ଜୋର୍ଡାନ୍ରେ ସ୍ୱାସ୍ଥ୍ୟସେବା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଆର୍ଥିକ କ୍ଷେତ୍ର, ସାର କମ୍ପାନୀ, ବିଶ୍ୱବିଦ୍ୟାଳୟ ତଥା ବହୁପକ୍ଷ ସଂଗଠନ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରବାସୀ ଭାରତୀୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ରାଜଧାନୀ ଅମ୍ମାନ୍ଠାରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ମୋଦି ବୁଧବାର ପର୍ଯ୍ୟନ୍ତ ଇଥିଓପିଆ ଗସ୍ତ କରିବେ। ଏହି ଗସ୍ତ ଭାରତ ଦକ୍ଷିଣ ଆଫ୍ରିକା ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଗସ୍ତର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁବାର ପର୍ଯ୍ୟନ୍ତ ଓମାନ ଗସ୍ତରେ ଯିବେ। ଉଭୟ ଦେଶ ମଧ୍ୟରେ ଥିବା ବ୍ୟାବସାୟିକ ସମ୍ପର୍କ ଏବଂ ଲୋକସମ୍ପର୍କକୁ ବୃଦ୍ଧି କରିବା ପାଇଁ ଏହି ଗସ୍ତ ଅବସରରେ ଭାରତ ଓମାନ ମଧ୍ୟରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଦେଶରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନେଇ କଂଗ୍ରେସ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ବିଜେପିର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ସଂସଦରେ ନିର୍ବାଚନ ସଂସ୍କାର ଉପରେ ବ୍ୟାପକ ଆଲୋଚନା ହୋଇଛି। ଆଲୋଚନା କାଳରେ ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉତ୍ତର ଦେଇସାରିଛନ୍ତି। କଂଗ୍ରେସ ଭାରତର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଅସମ୍ମାନ ପ୍ରଦର୍ଶନ କରୁଛି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି।
इलेक्शन कमीशन में एक भी किसी बूथ के ऊपर कंप्लेंट नहीं, मगर आप रैली कर रहे हैं। यही दिखाता है कि हाथ में वास्तविकता नहीं है, मगर एक भ्रम की स्थिति उत्पन्न करने की चेष्टा आप लोग कर रहे हैं। लाख कोशिश कांग्रेस पार्टी भटकाने की कर ले और हमारी संवैधानिक संस्थाओं को अपमानित और बदनाम करने के लिए कर ले, मगर विदेश भी जानता है कि भारतवर्ष का लोकतंत्र एक बहुत सघन लोकतंत्र है और इसे हिलाया नहीं जा सकता है।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମଧ୍ୟପ୍ରଦେଶର ବୀରାଙ୍ଗନା ଦୁର୍ଗାବତୀ ବ୍ୟାଘ୍ର ଅଭୟାରଣ୍ୟ ଚିତାବାଘଙ୍କର ନୂତନ ବାସସ୍ଥାନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି। ଆସନ୍ତା ବର୍ଷ ବର୍ଷା ଋତୁ ପୂର୍ବରୁ ଚିତାବାଘଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସାଗର ଜିଲ୍ଲାର ନୌରାଦେହୀଠାରେ ଅବସ୍ଥିତ ଏହି ବ୍ୟାଘ୍ର ଅଭୟାରଣ୍ୟକୁ ରାଜ୍ୟରେ ଚିତାବାଘଙ୍କର ତୃତୀୟ ଆବାସସ୍ଥଳୀ ଭାବେ ବିକଶିତ କରିବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିବା ସେ କହିଛନ୍ତି। 2022 ସେପ୍ଟେମ୍ବର ମାସରେ ସେଓପୁରର କୁନ ଜାତୀୟ ଉଦ୍ୟାନ ପ୍ରଥମ ଏବଂ ଗତ ଏପ୍ରିଲ୍ରେ ମନ୍ଦସୌରର ଗାନ୍ଧୀସାଗର ଅଭୟାରଣ୍ୟ ଚିତାଙ୍କ ଦ୍ୱିତୀୟ ବାସସ୍ଥଳୀ ହୋଇଛି। ଚିତା ପ୍ରକଳ୍ପ ଉପରେ ଆଲୋକପାତ କରି ଶ୍ରୀ ଯାଦବ କହିଛନ୍ତି, ଚିତାବାଘଙ୍କ ପୁନଃଥଇଥାନକୁ ସଫଳତାର ସହ କାର୍ଯ୍ୟକ୍ଷମ କରିବାରେ ମଧ୍ୟପ୍ରଦେଶ ବିଶ୍ୱର ଏକମାତ୍ର ସ୍ଥାନ ହୋଇଛି। କୁନ ଜାତୀୟ ପାର୍କରେ 28 ଏବଂ ଗାନ୍ଧୀସାଗର ଅଭୟାରଣ୍ୟରେ 2 ଚିତାବାଘ ରହିଛନ୍ତି। ଆସନ୍ତା ଜାନୁଆରୀରେ ବୋତ୍ସୁଆନାରୁ 8 ଚିତାବାଘ କୁନ ଜାତୀୟ ପାର୍କକୁ ଅଣାଯିବ ବୋଲି ଶ୍ରୀ ଯାଦବ କହିଛନ୍ତି। ଗାଜାଷ୍ଟ୍ରିପ୍ରେ ଇସ୍ରାଏଲ୍ ଆକ୍ରମଣରେ ହମାସର ସାମରିକ ଶାଖାର ଅସ୍ତ୍ରଶସ୍ତ ଉତ୍ପାଦନ ମୁଖ୍ୟ ରାଦ୍ ସାଦ୍ଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ୍ ସେନା କହିଛି, ଗତକାଲି ନିର୍ଦ୍ଦିଷ୍ଟ ସ୍ଥାନକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣରେ ସାଦ୍ଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟଜ୍ ଏକ ମିଳିତ ବିବୃତ୍ତିରେ କହିଛନ୍ତି, 2023 ଅକ୍ଟୋବର 7 ତାରିଖରେ ଇସ୍ରାଏଲ୍ ଉପରେ ହୋଇଥିବା ଆକ୍ରମଣର ସାଦ୍ ମୁଖ୍ୟ ଥିଲେ। ଉଭୟ ଦେଶ ମଧ୍ୟରେ ଯୁଦ୍ଧର ସାଦ୍ ହିଁ ସୂତ୍ରଧର ଥିଲେ ବୋଲି ସେମାନେ କହିଛନ୍ତି। ପୂର୍ବରୁ ଇସ୍ରାଏଲ୍ ସେନା କହିଥିଲା, ଦକ୍ଷିଣ ଗାଜାରେ ଆତଙ୍କବାଦୀ ଭିତ୍ତିଭୂମି ନଷ୍ଟ କରିବା ବେଳେ ବିସ୍ଫୋରଣ ଘଟିବାରୁ 2 ରିଜର୍ଭ ସୈନିକ ସାମାନ୍ୟ ଆହତ ହୋଇଥିଲେ। ଇଣ୍ଡୋନେସିଆରେ ଗତ 15 ମଧ୍ୟରେ ଉତ୍ତର ପଶ୍ଚିମ ଦ୍ୱୀପ ସୁମାତ୍ରାରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍କଳନରେ 1000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। 200 ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। 5000 ଅଧିକ ଆହତ ହୋଇଛନ୍ତି। 1,00,000 ଅଧିକ ଘର ଏବଂ ନିର୍ମାଣ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଏବେ ମଧ୍ୟ ସେଠାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ରାଷ୍ଟ୍ରପତି ପ୍ରୋବୋ ସୁବିଆଣ୍ଟୋ କହିଛନ୍ତି, ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ବିଚ୍ଛିନ୍ନ ହୋଇଥିବା ଅନେକ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍ ଦଳ ପହଞ୍ଚିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃନିର୍ମାଣ ବାବଦ ଖର୍ଚ୍ଚ $3 ବିଲିୟନ୍ ହେବା ନେଇ ଆକଳନ କରାଯାଇଛି। ମାଲାକ୍କା ପ୍ରଣାଳୀ ଉପରେ ସୃଷ୍ଟ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ପ୍ରଭାବରେ ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଭୂସ୍କଳନ ହୋଇଥିଲା। ଏହାର ପ୍ରଭାବ ଶ୍ରୀଲଙ୍କା, ଥାଇଲାଣ୍ଡ, ମାଲେସିଆ ଏବଂ ଭିଏତନାମରେ ଦେଖିବାକୁ ମିଳିଥିଲା। ସେହିସବୁ ଦେଶଗୁଡ଼ିକରେ ପ୍ରାୟ 2000 ଲୋକଙ୍କର ମୃତ୍ୟୁ ହୋଇଛି। ବାଂଲାଦେଶରେ ଆଗାମୀ ଜାତୀୟ ସଂସଦୀୟ ନିର୍ବାଚନ ପରିପ୍ରେକ୍ଷୀରେ ସେଠାକାର ନିର୍ବାଚନ ଆୟୋଗ ଦେଶବ୍ୟାପୀ ନିର୍ବାଚନ ଅଧିକାରୀ ଏବଂ କାର୍ଯ୍ୟାଳୟ ପାଇଁ ଅତିରିକ୍ତ ସୁରକ୍ଷା ଲୋଡ଼ିଛି। ପୁଲିସ୍ ମହାନିରୀକ୍ଷକ ଏବଂ ଢାକା ମେଟ୍ରୋପଲିଟାନ୍ ପୁଲିସ୍କୁ ଏ ସମ୍ପର୍କରେ ଆୟୋଗଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ପରେ ବାଂଲାଦେଶରେ ପୁନର୍ବାର ଉତ୍ତେଜନା ପ୍ରକାଶ ପାଇଛି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସଞ୍ଚାଳନ କରିବା ପାଇଁ ଆୟୋଗ ସୁରକ୍ଷା ସଂସ୍ଥାଗୁଡ଼ିକର ସହଯୋଗ କାମନା କରିଛନ୍ତି। ଗତ 11 ନିର୍ବାଚନ ଆୟୋଗ ସଂସଦୀୟ ନିର୍ବାଚନ ନେଇ କାର୍ଯ୍ୟସୂଚୀ ଘୋଷଣା କରିଥିଲେ। ଏହାପରେ ସୃଷ୍ଟ ହିଂସାକାଣ୍ଡରେ ଇନ୍କିଲାବ ମଞ୍ଚର ଜଣେ ସ୍ୱାଧୀନ ସଂସଦୀୟ ପ୍ରାର୍ଥୀ ଏବଂ ମୁଖପାତ୍ର ସରିଫ୍ ଓସମାନ ଦାଦିଙ୍କୁ ଗୁଳିମାଡ଼ କରାଯାଇଥିଲା। ଦେଶବ୍ୟାପୀ 10 ଆଞ୍ଚଳିକ, 64 ଜିଲ୍ଲା ଏବଂ 522 ଉପଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସମେତ ସମସ୍ତ କ୍ଷେତ୍ରୀୟ ନିର୍ବାଚନ କାର୍ଯ୍ୟାଳୟକୁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ଚିଠିରେ ଉଲ୍ଲେଖ କରିଛନ୍ତି। ଆସନ୍ତା ଫେବୃୟାରୀ 12 ବାଂଲାଦେଶରେ ସଂସଦୀୟ ନିର୍ବାଚନ ହେବା ନେଇ ଆୟୋଗ ଘୋଷଣା କରିଛନ୍ତି। 19 ବର୍ଷର କମ୍ ଏସିଆ କପ୍ କ୍ରିକେଟ୍ 2025 ପ୍ରତିଯୋଗିତାରେ ଭାରତର ବ୍ୟାଟିଂ ଜାରି ରହିଛି। ଦୁବାଇର ଆଇସିସି ଏକାଡେମୀ ଗ୍ରାଉଣ୍ଡଠାରେ ଚାଲିଥିବା ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବର୍ଷା ଯୋଗୁଁ ଟସ୍ ପଡ଼ିବାରେ ବିଳମ୍ବ ହେବା ସହ ମ୍ୟାଚ୍କୁ 49 ଓଭରକୁ ହ୍ରାସ କରାଯାଇଛି। ସମ୍ଭାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 33 ଓଭରରେ 6 ୱିକେଟ୍ ହରାଇ 182 ରନ୍ ସଂଗ୍ରହ କରିଥିଲା। ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ ଇଣ୍ଡିଆ ଟୁର୍ ମାଧ୍ୟମରେ 3 ଭାରତ ଗସ୍ତରେ ଆସିଥିବା ଆର୍ଜେଣ୍ଟିନାର ଖ୍ୟାତନାମା ଫୁଟବଲ ଖେଳାଳି ଲିଓନେଲ୍ ମେସି ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଭାରତର 4 ସହରକୁ ଗସ୍ତ କରିବାର କାର୍ଯ୍ୟସୂଚୀ ମଧ୍ୟରେ ଶ୍ରୀ ମେସିଙ୍କର ଏହା ହେଉଛି ତୃତୀୟ ସ୍ଥାନ। ବାବର୍ନ ଷ୍ଟାଡିୟମ୍ର କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମେସି ସନ୍ଧ୍ୟା 5 ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଶକ୍ତି ସଂରକ୍ଷଣ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ରାଷ୍ଟ୍ରପତି। ଆସନ୍ତାକାଲିଠାରୁ 3 ରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ବୀରାଙ୍ଗନା ଦୁର୍ଗାବତୀ ବ୍ୟାଘ୍ର ଅଭୟାରଣ୍ୟ ଚିତାବାଘଙ୍କର ନୂତନ ବାସସ୍ଥାନ ହେବ ବୋଲି ସୂଚନା ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ମୁମ୍ବାଇରେ ପହଞ୍ଚିଲେ 3 ଭାରତ ଗସ୍ତରେ ଥିବା ଖ୍ୟାତନାମା ଫୁଟବଲ ଖେଳାଳି ଲିଓନେଲ୍ ମେସି।